ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖ୍ୟ ଖବର, ଚାଷୀମାନେ ସମୃଦ୍ଧ ହେଲେ ରାଜ୍ୟ ବିକଶିତ ଆଉ ଆତ୍ମନିର୍ଭରଶୀଲ ହୋଇପାରବା, କହିଲେ ମୁଖ୍ୟମନ୍ତ୍ରୀ। ସିଏମ୍ କିଷାନ ହିତାଧିକାରୀଙ୍କୁ ବାଣ୍ଟିଲେ 3 ନମ୍ବର କିସ୍ତି ସାହାଯ୍ୟ ଟଙ୍କା। ଭୁବନେଶ୍ୱରଠାରେ ଆଇବା ଶୁକ୍ରବାର ଦିନ ମୂଲ ହେବା ସଂସଦ ଆଉ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଆଉ ଜନଜାତି କଲ୍ୟାଣ ସମିତି ଅଧ୍ୟକ୍ଷଙ୍କର ଦୁଇଦିନିଆ ସମ୍ମିଳନୀ। ସାରା ରାଇଜେ ଆଜି ଉସତ ଉଷ୍ଣାଗୀତ ପାଲିତ ହେଉଛି ଗଣେଶ ପୂଜା ଆଉ ସକାଳ ପାଇଲେ ଗଣପର୍ବ ନୂଆଖାଇ। ପଶ୍ଚିମ ଓଡ଼ିଶାର ଗାଁ ଓ ସହର ହେଇଛି ଗଲଚର। ପୁରା ଖବର, ରାଜ୍ୟ ଚାଷୀମାନଙ୍କର କମାନିକେ ବଢ଼ାବାର ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜୋର ଦେଇଛନ୍। ମୁଖ୍ୟମନ୍ତ୍ରୀ କହିଛନ୍, 60% ନୁ ଅଧିକା ଲୋକ ଚାଷ ଆଉ ଆନୁଷଙ୍ଗିକ ଚାଷ ଏତେ ଯୋଡ଼ି ହେଇକରି ଅଛନ୍। ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ପାଳନ ଆଗନୁ ଆଜ୍ ସିଏମ୍ କିଷାନ ହିତାଧିକାରୀମାନଙ୍କୁ 3 ନମ୍ବର କିସ୍ତି ସାହାଯ୍ୟ ଟଙ୍କା ବଣ୍ଟାଯାଇଛି। ଭୁବନେଶ୍ୱର କୃଷି ଶିକ୍ଷା ସଦନଠାରେ ହୋଇଥିବାର ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗ ଦେଇକରି ସାହାଯ୍ୟ ଟଙ୍କା ବାଣ୍ଟିଛନ୍। ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ଜରିଏ ଚାଷୀମାନଙ୍କର ବ୍ୟାଙ୍କର ଖାତାକେ ସିଧାସଳଖ 2000 ଟଙ୍କା ଲେଖା ପଠାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ଚାଷୀମାନେ ସମୃଦ୍ଧ ହେଲେ ରାଜ୍ୟ ବିକଶିତ ଆଉ ଆତ୍ମନିର୍ଭରଶୀଲ ହୋଇପାରବା। ଏହାଦେତ କୃଷକ ସମୃଦ୍ଧି ଯୋଜନାଟି 29 ଲକ୍ଷ ଅଧିକା ଚାଷୀ ପଞ୍ଜୀକରଣ କରିଥିବାର ବେଳେ ଇତାର ସମୟସୀମାକେ ଆହୁରି ବଢ଼ାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସରକାରୀ ଯୋଜନାଟି ସାମିଲ ହେବାର୍କେ ସବୁ ଚାଷୀ ଭାଇ ବହିନମାନଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍।
ନୂଆଖାଇ ପର୍ବର ଅବ୍ୟବହିତ ପୂର୍ବରୁ କଥା ମୁତାବକ ଆଜି ସିଏମ୍ କିଷାନର ତୃତୀୟ କିସ୍ତିର ଆର୍ଥିକ ସହାୟତା ଡିବିଟି ଜରିଆରେ ସମସ୍ତ ଚାଷୀ ଭାଇମାନଙ୍କୁ ଆଜି ଧନରାଶି ପ୍ରଦାନ କରୁଅଛନ୍ତି। ଉଭୟ ଖରିଫ ଓ ରବି ଋତୁକୁ ମିଶାଇ 19,72,000 ଚାଷୀଙ୍କୁ କ୍ୱିଣ୍ଟାଲ ପିଛା 3,100 ଟଙ୍କା ପ୍ରଦାନ କରାଯାଇଥିଲା ଏବଂ ରେକର୍ଡ ପରିମାଣର 92,63,000 ମେଟ୍ରିକ ଟନ୍ ଧାନ ଆମେ ସଂଗ୍ରହ କରିଥିଲେ, ଯାହାକି ଆଗରୁ କେବେ ଏତେ ପରିମାଣର ଧାନ ସଂଗ୍ରହ କରାଯାଇନଥିଲା। ଆଉ ତାର କାରଣ ହେଉଛି ଆମେ ଯେଉଁ ଚାଷୀଙ୍କୁ ଇନପୁଟ ଆସିଷ୍ଟାଣ୍ଟ ଦେଲୁ, ସରକାରଙ୍କର ଏ ସହାୟତା ପ୍ରଦାନ କରିବା ଦ୍ୱାରା ଅଧିକ 38,000 ଟଙ୍କା ସେଥିରେ ଯୋଡ଼ି ହୋଇଛି।
ଚାଷୀମାନଙ୍କର ବିକାଶ କରବାର୍କେ ହେଲେ ଜଳ ସମ୍ପଦର ବ୍ୟବସ୍ଥା, ଧାନ ସଂରକ୍ଷଣର ସୁବିଧା ଆର୍ ଚାଷ କ୍ଷେତ୍ରକେ ଅତ୍କା ତୂର୍ତ୍ତି କରବାର ଲକ୍ଷ୍ୟ ନେଇକରି ଭିନ୍ ଭିନ୍ ଦିଗ ଉପରେ ଧ୍ୟାନ ଦେବାର୍କେ ପଡ଼ବା ବୋଲି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍। ସିଏମ୍ କିଷାନ ଯୋଜନାର 3 ନମ୍ବର କିସ୍ତି ସାହାଯ୍ୟ ଟଙ୍କା ପାଇକରି ରାଜ୍ୟର 52 ଲକ୍ଷ ଛୋଟ ଆଉ ନାମମାତ୍ର ଚାଷୀ ଉପକୃତ ହୋଇଛନ୍। ଆଇବା ରବି ଋତୁଥି ଚାଷୀମାନଙ୍କ ଲାଗି ଏହି ସାହାଯ୍ୟ ଟଙ୍କା ବିଶେଷ ଭାବେ ସହଯୋଗ କରବା ବୋଲି କୃଷି ବିଭାଗ ତରଫ କୁହାଯାଇଛି। ସମ୍ବଲପୁର ତପସ୍ୱିନୀ ହଲ୍ଠାରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ସିଏମ୍ କିଷାନ ଯୋଜନାର 3 ନମ୍ବର କିସ୍ତି ସାହାଯ୍ୟ ଟଙ୍କା ହିତାଧିକାରୀମାନଙ୍କୁ ବଣ୍ଟାଯାଇଛି। କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଏହି ଟଙ୍କା ଚାଷୀମାନଙ୍କୁ ଚାଷ କରବାର ଦିଗେ ସାହାଯ୍ୟ କରବା ବୋଲି କହିଛନ୍। ସମ୍ବଲପୁର ଜିଲ୍ଲାର 90,970 ଜଣ ଛୋଟ ଆଉ ନାମମାତ୍ର ଚାଷୀ ଆର୍ 825 ଜଣ ଭୂମିହୀନ ଚାଷୀଙ୍କୁ ଏହି ଟଙ୍କା ବଣ୍ଟାଯାଇଛି। ବରଗଡ଼ ଜିଲ୍ଲା ବିଜୁ ପଟ୍ଟନାୟକ ଟାଉନ୍ ହଲ୍ଠାରେ ଆଜି ସିଏମ୍ କିଷାନର 3 ନମ୍ବର କିସ୍ତି ସାହାଯ୍ୟ ଟଙ୍କା ବାଣ୍ଟବାର କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ, ବରଗଡ଼ ଭଟଲି ଆଉ ଅତାବିରା ବିଧାୟକ, ବରଗଡ଼ ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇକରି ଜିଲ୍ଲାର 5 ଜଣ ଚାଷୀଙ୍କୁ ସମ୍ମାନିତ କରିଥିଲେ। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଆଜି ସିଏମ୍ କିଷାନ ଯୋଜନାର 3 ନମ୍ବର କିସ୍ତି ସାହାଯ୍ୟ ଟଙ୍କା ବାଣ୍ଟବାର କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାରୁ 46,688 ଚାଷୀ ଭାଇ ଭଉଣୀମାନଙ୍କୁ ଡିବିଟି ଜରିଏ ଏହି ସାହାଯ୍ୟ ଟଙ୍କା ଦିଆଯାଇଛି। ବୌଦ୍ଧ ଟାଉନ୍ ହଲ୍ଠାରେ ଜିଲ୍ଲାସ୍ତରୀୟ ସିଏମ୍ କିଷାନ ଯୋଜନାଟି ସାହାଯ୍ୟ ଟଙ୍କା ବାଣ୍ଟବାର ଉତ୍ସବ ପାଳିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି ସରକାରୀ ଦଳର ମୁଖ୍ୟ ସଚେତକ ଆଉ ବୌଦ୍ଧ ବିଧାୟକ ସୁରଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ହିତାଧିକାରୀମାନଙ୍କୁ ସାହାଯ୍ୟ ଟଙ୍କା ବାଣ୍ଟିଛନ୍। ସଂସଦ ଆଉ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଆଉ ଜନଜାତି କଲ୍ୟାଣ ଉପରେ ହୋଇଥିବା ଭିନ୍ ଭିନ୍ ସମିତିର ଅଧ୍ୟକ୍ଷମାନଙ୍କର ଦୁଇଦିନିଆ ଜାତୀୟ ସମ୍ମିଳନୀ ଆଇବା ଶୁକ୍ରବାର ଦିନ ଭୁବନେଶ୍ୱରର ମୂଲ ହେବା। ଲୋକସଭା ବାଚସ୍ପତି ଓମ୍ ବିର୍ଲା ସମ୍ମିଳନୀକେ ଉଦ୍ଘାଟନ କରବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ବିର୍ଲା ଏହି ଅବସରରେ ଗୋଟିଏ ପ୍ରଦର୍ଶନୀକେ ଉଦ୍ଘାଟନ କରବାର ସହିତ ସ୍କରଣିକା କେବିଲ୍ ଉନ୍ମୋଚନ କରିବେ। ଅନୁସୂଚିତ ଜାତି ଆଉ ଜନଜାତିଙ୍କର କଲ୍ୟାଣ, ବିକାଶ ଆଉ ସଶକ୍ତିକରଣଟି ସଂସଦୀୟ ଅବିଧାନସଭା ସମିତିମାନଙ୍କର ଭୂମିକା ବାବଦେ ଏହି ସମ୍ମିଳନୀ ହେବା। ଉଦ୍ଘାଟନୀ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପ୍ରମୁଖ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ପହିଲା ଥର ଲାଗି ଏହି ସମ୍ମିଳନୀ ଦିଲ୍ଲୀ ବାହାରେ କରାଯାଉଛି। ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଘଟଗାଁ ମା ତାରିଣୀଙ୍କ ପୀଠର ସମନ୍ୱିତ ବିକାଶ କାମ ବାବଦେ ସମୀକ୍ଷା କରିଛନ୍। ସୂଚନା ଅନୁସାରେ ଘଟଗାଁ ତାରିଣୀ ମନ୍ଦିର ବିକାଶ ଆଉ ସୌନ୍ଦର୍ଯ୍ୟକରଣ କାମ 59 ଏକର ଇଲାକାନ କାର୍ଯ୍ୟକାରୀ କରାଯାଉଛି। ଏଥିଲାଗି 215 କୋଟି ଟଙ୍କା ଖର୍ଚ୍ଚ କରାଯିବା। ମନ୍ଦିର ଚାରିଆଡ଼ର ଉନ୍ନତି ଲାଗି ସ୍ଥାନୀୟ ବାସିନ୍ଦାଙ୍କର ମତାମତ ନେବାର୍କେ ମୁଖ୍ୟମନ୍ତ୍ରୀ ଆଗନୁ ପରାମର୍ଶ ଦେଇଥିଲେ। ଇତାର ଆଧାରତି ପ୍ଲାନ୍ଥି ସଂଶୋଧନ କରବାର୍ ଲାଗି ଆଜି ବୈଠକଟି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଢେଙ୍କାନାଳ ଆର୍ ଅନୁଗୁଳ ଜିଲ୍ଲା ଗସ୍ତ କରିକି ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗ ଦେଇଛନ୍। ପବିତ୍ର ଗଣେଶ ପୂଜା ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଢେଙ୍କାନାଳ ସିପୁରଠାରେ ଏକ ପେଡ୍ ମା କେ ନାମ ଅଭିଯାନର 2 ନମ୍ବର କ୍ଷେପ ବୃକ୍ଷରୋପଣ କାର୍ଯ୍ୟକ୍ରମଟି ଯୋଗ ଦେଇଛନ୍। ତାଙ୍କର ଗସ୍ତ ସମିଆତି କଣିହାଠାରେ ତାଲଚେର ପ୍ରଜାମଣ୍ଡଳ ଶହୀଦ ସ୍ମୃତି ସ୍ତମ୍ଭନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସହିତ ପିଏମ୍ ଶ୍ରୀ ପବିତ୍ର ମୋହନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭିନ୍ ଭିନ୍ ପ୍ରକଳ୍ପର ଉଦ୍ଘାଟନ ଆଉ ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଆଜି ହେଉଛି ବୁଧ ମାସର ଉଜ୍ଜଳ ପଖର ଚତୁର୍ଥୀ, ଅଗ୍ରପୂଜ୍ୟ ବିଘ୍ନ ବିନାଶକ ଗଣେଶ ମହାପ୍ରଭୁଙ୍କର ପୂଜା। ଗଣେଶ ପୂଜା ଉତ୍ତରୁ ବଛର ଯାକର ଧାର୍ମିକ ଉତ୍ସବ, ଯଜ୍ଞ ପୂଜା ଆର୍ ଶୁଭ କାମ ହେସି। ରାଜ୍ୟର ଗାଁ ସହର ସବୁନୁ ଆର୍ ସ୍କୁଲ କଲେଜଟି ଗଣେଶ ପୂଜା କରାଯାଇଛି। ଦେଶର ଭିନ୍ ଭିନ୍ ଜାଗାନ ବିଲ୍ ଆଜିଠାନୁ 11 ଦିନିଆ ଗଣେଶ ପୂଜା ମୁହିଲିଛି। ମହାରାଷ୍ଟ୍ରନ ଗଣେଶ ପୂଜାକେ ଗୋଟିଏ ବଡ଼ ପରବ ଭାବେ ମନାଯାଇସି। ଗଣେଶ ଚୌଠି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ବ୍ୟକ୍ତି ନିର୍ମାଣ ଆଉ ରାଷ୍ଟ୍ର ନିର୍ମାଣର ରାସ୍ତାତି ଆସୁଥିବାର ସବୁ ବାଧାବିଘ୍ନକେ ହରଣ କରବାର ସହିତ ବିଘ୍ନହର୍ତ୍ତାଙ୍କର ଆଶୀର୍ବାଦ ନୁ ଦେଶବାସୀ ପରିବେଶ ଅନୁକୂଳ ଜୀବନଶୈଳୀ ଅପନେଇକରି ସଶକ୍ତ ଭାରତ ନିର୍ମାଣଟି ନିଷ୍ଠାର ସହିତ କାମ କରୁନ୍ ବୋଲି ରାଷ୍ଟ୍ରପତି କହିଛନ୍। ସେନ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଠୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଲ୍ ଗଣେଶ ଚୌଠି ଅବସରରେ ସମକୁ ଶୁଭେଚ୍ଛା ଜଣାଇଛନ୍। ଦେବଗଡ଼ନ ଆଜିଠାନୁ 10 ଦିନିଆ ଗଣେଶ ମେଳା ମୁଲେଇଛେ। ଦେବଗଡ଼ ଗଣେଶ ପୂଜା କମିଟି ତରଫୁ ପ୍ରଧାନ ପାଠ ନଥିବାର ମା ପ୍ରଧାନ ପାଟଣେଶ୍ୱରୀଙ୍କ ପୀଠନ ପୂଜା ଉତ୍ତରୁ ପ୍ରଧାନ ପାଠନୁ ଗୋଟିଏ କଲସ ଶୋଭାଯାତ୍ରା ବାହାରିକରି ପୂଜା ମଣ୍ଡପନ ସ୍ଥାପନା କରାଯାଇଛି। ଗଣେଶ ମେଳା ଲାଗି ସାରା ଦେବଗଡ଼ ସହରକେ ରକମ ରକମର ଆଲୋକମାଲା ଆର୍ ତୋରଣଥି ସଜାଯାଇଛି। ପୂଜା କମିଟି ତରଫୁ ଭକ୍ତମାନଙ୍କ ଲାଗି ଅନ୍ନଭୋଗର ବ୍ୟବସ୍ଥା ହୋଇଛି। ଏ ବଛର ଦେବଗଡ଼ ଗଣେଶ ପୂଜାର 77 ବର୍ଷ ପୂର୍ତ୍ତି ଅବସରରେ ବିଶେଷ ଜାକଜମକ୍ତି ପାଳନ କରାଯାଉଛି। ସମ୍ବଲପୁର ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ଆର୍ ପଡ଼ାପାଠକେ ଭିନ୍ ଭିନ୍ ଜାଗାନ ଅଗ୍ରପୂଜ୍ୟଙ୍କୁ ସ୍ଥାପନା କରିକି ପୂଜାର୍ଚ୍ଚନା ଚାଲିଛି। ସୁବର୍ଣ୍ଣପୁର ଜିଲ୍ଲାନ ଉସତ ଉଷ୍ଣାକିତି ଗଣେଶ ପୂଜା ପାଳନ କରାଯାଉଛି। ଜିଲ୍ଲାର ଭିନ୍ ଭିନ୍ ଜାଗାନ ସୁସଜିତ ପୂଜା ମଣ୍ଡପମାନଙ୍କେ ଅଗ୍ରପୂଜ୍ୟଙ୍କର ପାରମ୍ପରିକ ପୂଜା ଆରାଧନା କରାଯାଉଛି। ନୂଆପଡ଼ା ଜିଲ୍ଲାର ଗାଁ ନୁ ସହର ତ ଗଣେଶ ଚତୁର୍ଥୀ ଖୁବ୍ ଉଷ୍ଣାକିତି ପାଳନ କରାଯାଉଛି। ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ, ସରକାରୀ ବେସରକାରୀ ଅନୁଷ୍ଠାନ ଆଉ କୋର୍ଟ କଚେରୀନ ଗଜାନନଙ୍କର ପୂଜା କରାଯାଇଛି। ସାରା ବୌଦ୍ଧ ଜିଲ୍ଲା ଗଣେଶଙ୍କର ପୂଜା ଲାଗି ଉତ୍ସବ ମୁଖର ହୋଇଛି। ଜିଲ୍ଲାର ବହୁତଟି ପୂଜା ମଣ୍ଡପନ ଆନନ୍ଦ ଉଲ୍ଲାସତି ଗଣେଶଙ୍କର ପୂଜା କରାଯାଇଛି। ସକାଳ ପାଇଲେ ଗଣପର୍ବ ନୂଆଖାଇ, ହେଥିର୍ଲାଗି ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା ସହିତ ସାରା ପଶ୍ଚିମ ଓଡ଼ିଶାର ଗାଁନୁ ସହର ଗହଲ ଚହଲ ହୋଇଛି। ନିଜର ପରିବାର ଲୋକର ସାଙ୍ଗେ ନୂଆ ଖାଇବାର୍କେ ବାହାରେ କାମଧାମ ଆର୍ ପାଠ ପଢ଼ୁଥିବା ଲୋକେ ଘରମାନଙ୍କୁ ପହଞ୍ଚିଛନ୍। ଇ ବାବଦେ ଶୁଣୁନ୍ ଗୋଟେ ରିପୋର୍ଟ।
ନୂଆଖାଇ ଲାଗି ଘରୁ ନେଇକରି ବଜାର ହାଟ ତକ ଜବର ଉଷ୍ଣାକି ଦେଖବାର୍କେ ମିଳିଛି। ଆଜି ଜାଗା ଜାଗା ନୂଆଖାଇ ହାଟ ବସିଛି। ସିଆଡ଼େ ଗାଁ ମାନକେ ଝାଙ୍କରମାନେ ଲୋକମାନଙ୍କର ଘରେ ପହଞ୍ଚିକରି ନୂଆ ଧାନ ଖେଡ଼ ଦେଇଛନ୍। ଆବେକାଲ ଭୁଦୋ ମାସର ଉଜ୍ଜଲ ପଖର ପଞ୍ଚମୀ ତିଥିନ ନିଜ ନିଜର ଇଲାକାର ଦେ ଦେବତାଙ୍କର ରାଶି ଅନୁସାରେ ଧାରିଜ ଲଗନ୍ତି। ଦେ ଦେବତାଙ୍କୁ ନୂଆ ଲଗାଲା ଉତ୍ରୁ ଲୋକେ ନିଜର ଘରେ ନୂଆ ଖାଇବେ। ସମ୍ବଲପୁରନ ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ଠାନେ ନୂଆଖାଇ ଲାଗି ସବୁ ପ୍ରକାର ପ୍ରସ୍ତୁତି ସରିଛି। ମାଙ୍କର ଅଳଙ୍କାର ସଫେଇ କାମ ସରିଥିବାର ବେଲ୍କେ ସରିଆ ଧାନ ମନ୍ଦିରନ ପହଞ୍ଚି ସାରିଛି। ପୂଜକମାନଙ୍କର ଘରେ ପ୍ରସ୍ତୁତି ଚାଲିଥିବାର ବେଳେ ଘରେ ଘରେ ପ୍ରସ୍ତୁତି ଶେଷ କ୍ଷେପେ ପହଞ୍ଚିଛି। ମା ସମଲେଶ୍ୱରୀଙ୍କ ଠାନେ ସକାଳର 10:33 ରୁ 10:55 ଭିତରେ ମା ସମଲେଶ୍ୱରୀଙ୍କ ଠାନେ ନୂଆ ଲଗାଯିବା। ଇ ବାବଦେ ଅତକା ସୂଚନା ଦେଉଛନ୍ ଆମର ସମ୍ବଲପୁର ସମ୍ବାଦଦାତା।
ଆଇବା କେଲ ପଶ୍ଚିମ ଓଡ଼ିଶାର ଲୋକମାନେ ଗଣପର୍ବ ନୂଆଖାଇ ଇତାକେ ନେଇକରି ଘରେ ଘରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାର ବେଲ୍କେ ମା ସମଲେଗୁଡ଼ି ନଭିଲ ସଫା ସୁତରା କାମ ଆର୍ ପାର୍ଶ୍ୱ ଦେବା ଦେବୀକେ ସିନ୍ଦୁର ଲଗା କାମ ସରିଛି। ସେନ୍ତା ନୂଆଖାଇ ଦିନେ ମା ସମଲେଇ ପିନ୍ଧବାର୍କେ ଥିବାର ଅଳଙ୍କାର ଭିତରେ ଯେନ୍ତାକି କଙ୍କଣ, ମୁକୁଟ, କର୍ଣ୍ଣାଚଲ, ବେଲପତର, ମାଲି, ପଦକ, ନଥ, ଲଲାଟ ବେଗରେ ସବୁ ଜିନିଷକେ ମଧ୍ୟ ଧୋଇକିରି ସଫାସୁତର କରାଯାଇଛି। ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ଠାନେ ସକାଳ 10:33 ରୁ 10:55 ଭିତରେ ନୂଆ ଲାଗ୍ବା। ନୂଆ ଧାନରୁ ବନା ହୋଇଥିବାର ନୈବେଦ୍ୟକେ ଇଷ୍ଟଦେବୀ ମାଙ୍କ ଠାରେ ଅର୍ପଣ କରବାର ବିଧି ରହିଛି। ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କର ମନ୍ଦିରକେ ନୂଆଖାଇ ଲାଗି ଆଗନୁ ବିଲ୍ ଧାନ ଆସିକରି ମୁଖ୍ୟ ପୂଜକଙ୍କୁ ଅର୍ପଣ କରାଯାଇଥିଲା। ଆମଛଡ଼ା କଣ୍ଟାପାଲିର ଭୋଇ ପରିବାର ଆସିକରି ବାକି ପୂଜକମାନଙ୍କୁ ନୂଆ ଧାନ ପ୍ରଦାନ କରିଛନ୍। ଆଇବା କେଲ ନବାନ୍ନ ଲାଗି ପଶ୍ଚିମ ଓଡ଼ିଶାର ବାସୀ ମାଙ୍କର ମନ୍ଦିର ଯାଇକରି ଦର୍ଶନ କରବାର ବିଧି ରହିଛି। ଏ ବର୍ଷ କେନ୍ସି କଟକଣା ନାଇଁ ରଖିକରି କେନ୍ତା ଭଲ ଭାବେ ଦର୍ଶନ କରାଯାଇପାରବା ସେ ନେଇ ବ୍ୟବସ୍ଥା କରାଯାଇଛି। ସମ୍ବଲପୁର ଆଞ୍ଚଳିକ ସମ୍ବାଦ ଲାଗି ମୁଁ ଗୁଣମଣି ବିଶ୍ୱାଳ।
ସେ ମୁଖ୍ୟ ଖବର ଫେରଘାଏ, ଚାଷୀମାନେ ସମୃଦ୍ଧ ହେଲେ ରାଜ୍ୟ ବିକଶିତ ଆଉ ଆତ୍ମନିର୍ଭରଶୀଲ ହେଇପାରବା କହିଲେ ମୁଖ୍ୟମନ୍ତ୍ରୀ। ସାରା ରାଜ୍ୟ ଆଜି ଉଷତୁଷ୍ଣା ଗୀତି ପାଲିଥିଉଛେ ଗଣେଶ ପୂଜା ଆଉର୍ ସକାଳ ପାଇଲେ ଗଣପର୍ବ ନୂଆଖାଇ। ପଶ୍ଚିମ ଓଡ଼ିଶାର ଗାଁ ନୁ ସହର ହେଇଛେ ଗହଚର। ଆଜି ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।